आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୌହାଟୀରେ ନିର୍ବାଚନ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି 2024 ଲୋକସଭା ନିର୍ବାଚନ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ତାମିଲନାଡୁରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଯାଜପୁର ଜିଲ୍ଲା ବାରବାଟୀ ପୋଲ ଉପରେ ଗତକାଲି ଏକ ବସ୍ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିବା ସହ 35ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 25 ରନ୍ରେ ପରାସ୍ତ କରିଛି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୌହାଟୀରେ ନିର୍ବାଚନ ପ୍ରଚାର କରିବେ। ଶ୍ରୀ ମୋଦି ଆଜି ବୋର୍ଝର୍ଠାରେ ପହଞ୍ଚବା ପରେ ପାର୍ଟି କର୍ମୀମାନେ ତାଙ୍କୁ ସ୍ୱାଗତ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ସେ ନଲବାଡ଼ିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଆଜି ଜୋରହାଟଠାରେ ଏକ ରୋଡ୍ ଶୋ କରିବେ। ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଚଳିତ ସପ୍ତାହରେ ବାରାକ୍ ଉପତ୍ୟକାରେ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଆସାମରେ 3ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି 2024 ଲୋକସଭା ନିର୍ବାଚନ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଦୁର୍ନୀତି ଓ ନିଶାମୁକ୍ତ କରିବା ଲାଗି ଯେଉଁ ପ୍ରତିଶ୍ରତି ଦେଇଥିଲେ ତାହା ସେ ପୂରଣ କରିପାରିଛନ୍ତି। ଉତ୍ତର ମୁମ୍ବାଇ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଗୋୟଲ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ତୃତୀୟ ଥର ପାଇଁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ବିକାଶ ଐତିହ୍ୟ ଏବଂ ଗରିବ କଲ୍ୟାଣକୁ ପ୍ରାଧାନ୍ୟ ଦେଇ ଦଳର ସଂକଳ୍ପପତ୍ର ପ୍ରସ୍ତୁତ ହୋଇଥିବା ଶ୍ରୀ ଗୋୟଲ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ତାମିଲନାଡୁରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ସେ କ୍ରିଷ୍ଣଗିରି ଏବଂ ତିରୁବନମାଲାଇଠାରେ ରୋଡ୍ ଶୋରେ ଯୋଗଦେବେ। ତାମିଲନାଡୁରେ ଆସନ୍ତା 19 ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 39ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏହା ପୂର୍ବରୁ ଜାମ୍ମୁର କାଠୁଆ ଜିଲ୍ଲାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ନିର୍ବାଚନ ର୍ୟାଲିରେ ଯୋଗ ଦେଇଥିଲେ। କାଠୁଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହୋଇଛି। ସୂଚନାଯୋଗ୍ୟ ଦେଶରେ 543ଟି ଲୋକସଭା ଆସନ ପାଇଁ ଏପ୍ରିଲ୍ 19ରୁ ଜୁନ୍ 1 ତାରିଖ ମଧ୍ୟରେ 7ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଜୁନ୍ 4 ତାରିଖରେ ଭୋଟ୍ ଗଣତି ହେବ। ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ଗତକାଲିଠାରୁ ଉଜ୍ବେକିସ୍ତାନକୁ 4 ଦିନ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପାରସ୍କରିକ ବୁଝାମଣା ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଉଜ୍ବେକିସ୍ତାନ ପ୍ରତିରକ୍ଷା ବିଭାଗର ନେତାମାନଙ୍କ ସହ ସେ କଥାବାର୍ତ୍ତା କରିବେ। ମନ୍ତ୍ରଣାଳୟ କହିଛି ଜେନେରାଲ୍ ମନୋଜ ପାଣ୍ଡେଙ୍କର ଏହି ଗସ୍ତ ଭାରତ ଉଜ୍ବେକିସ୍ତାନ ସାମରିକ ସହଯୋଗକୁ ସୁଦୃଢ଼ କରିବା ଓ ଦୁଇ ଦେଶ ମଧ୍ୟରେ ଥିବା ନୂଆ ନୂଆ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରିବାକୁ ସେଗୁଡ଼ିକର ଚିହ୍ନଟ କରିବାକୁ ଉଦ୍ଦିଷ୍ଟ। ଏହି ଗସ୍ତକାଳରେ ୟୁକ୍ରେନ୍ ବିବାଦ ଏବଂ ସନ୍ତାସବାଦ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 18 ତାରିଖରେ ଜେନେରାଲ୍ ପାଣ୍ଡେ ତେମାର୍ସଠାରେ ଭାରତ ଉଜ୍ବେକିସ୍ତାନ ସେନାର ମିଳିତ ସମରାଭ୍ୟାସ ପରିଦର୍ଶନ କରିବେ। ନାଗାଲାଣ୍ଡରେ ଆସନ୍ତା 19 ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ନାଗାଲାଣ୍ଡରେ ଗୋଟିଏ ମାତ୍ର ଲୋକସଭା ଆସନ ରହିଛି। ଏହି ଆସନ ପାଇଁ 3 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏନ୍ଡିପିପି ପକ୍ଷରୁ ଡକ୍ଟର ଚୁମ୍ବେନ୍ ମୋରି, କଂଗ୍ରେସ ପକ୍ଷରୁ ଏସ୍ ସୁପଙ୍ଗ ମେରେନ୍ ଜମିର୍ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ହେଇତୁଙ୍ଗ ତୁଙ୍ଗେ ଲୋଥା ନିର୍ବାଚନ ଲଢୁଛନ୍ତି। ଯାଜପୁର ଜିଲ୍ଲା ଅନ୍ତର୍ଗତ 16 ନମ୍ଘର ଜାତୀୟ ରାଜପଥ ବାରବାଟୀ ପୋଲ ଉପରେ ଗତକାଲି ରାତିରେ ଏକ ବସ୍ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ 5 ଜଣଙ୍କର ମୃତ୍ୟୁ ଘଟିବା ସହ 35ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବସ୍ଟି ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ଯାତ୍ରୀମାନଙ୍କୁ କଟକସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବସ୍ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୂଆଦିଲ୍ଲୀରେ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ସମ୍ଭନ୍ଧୀୟ ଏକ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦେଶର ଜାତୀୟ ରାଜପଥ ମୌଳିକ ଢାଞ୍ଚାର ସମ୍ପ୍ରସାରଣ ପାଇଁ ଏହା ଦୃଢ଼ ଭିଭିଭୂମି ଯୋଗାଇବ। ପ୍ରକଳ୍ପ ମଞ୍ଜୁରୀ ଓ ପରିବେଶ ଉପଯୋଗୀ ଜାତୀୟ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ଉପରେ ଏଥିରେ ଆଲୋଚନା ହୋଇଛି। ଏନ୍ଏଚ୍ଏଆଇ ଚେୟାରମ୍ୟାନ୍ ସନ୍ତୋଷ ଯାଦବ ବନ୍ୟଜନ୍ତୁ କରିଡର, ଅମୃତ ସରୋବର, ବୃକ୍ଷରୋପଣ ଅଭିଯାନ ଓ ଜାତୀୟ ରାଜପଥ ନିର୍ମାଣ ପାଇଁ ବର୍ଜ୍ୟବସ୍ତୁର ବ୍ୟବହାର ଭଳି ସ୍ଥାୟୀ ମୌଳିକ ଢାଞ୍ଚା ନିର୍ମାଣ ଓ ବିଭିନ୍ନ ପଦକ୍ଷେପ ଗ୍ରହଣ ସକାଶେ ଏନ୍ଏଚ୍ଏଆଇର ସଂକଳ୍ପବଦ୍ଧତାକୁ ଦୋହରାଇଛନ୍ତି। କର୍ମଶାଳାରେ ଉଦ୍ବୋଧନ ଦେଇ ଜଙ୍ଗଲ ବିଭାଗ ମହାନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟୋଗ ଜରିଆରେ ଯୋଜନାକୁ ତ୍ୱରାନ୍ୱିତ କରିବା ପ୍ରତି ଗୁରୁତ୍ୱ ଦେଇଛନ୍ତି। ରାଜପଥ ନିର୍ମାଣରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ଦୃଢ଼ ଭିଭିଭୂମି ସ୍ଥାପନ ପ୍ରତି ସେ ଆଲୋକପାତ କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ ପିଏମ୍ ଗତିଶକ୍ତି ଢାଞ୍ଚାର ବ୍ୟବହାର କରି ପ୍ରକଳ୍ପ ରିପୋର୍ଟରେ ଉନ୍ନତି ଆଣିବା ଓ ସହଯୋଗମୂଳକ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତାକୁ ଉଲ୍ଲେଖ କରିଛନ୍ତି। ଆସନ୍ତାକାଲି ରାମନବମୀ ଉପଲକ୍ଷେ ମୁମ୍ବାଇର ମାଲୱାନୀ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବମ୍ବେ ହାଇକୋର୍ଟ ମୁମ୍ବାଇ ପୁଲିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ରେବତୀ ମୋହିତେ ଦେରେ ଏବଂ ଜଷ୍ଟିସ୍ ମଞ୍ଜୁଷା ଦେଶପାଣ୍ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ରର ବିଜେପି ବିଧାୟକ ନିତେଶ ରାଣେ, ଗୀତା ଜୈନ ଏବଂ ତେଲଙ୍ଗାନାର ବିଧାୟକ ଟି ରାଜାସିଂହଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ନେଇ ଆଗତ ମାମଲା ଉପରେ ଶୁଣାଣି କରି ଏହି ରାୟ ଦେଇଥିଲେ। ଗତବର୍ଷ ମାଲାତ୍ ମାଲୱାନୀ ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ସମୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷକମାନଙ୍କ ପାଇଁ ଖୁସି ଖବର ସ୍ୱରୂପ ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ଭନ୍ଧରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଭୂବିଜ୍ଞାନ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ଶତକଡ଼ା 106 ଭାଗ ହେବାର ଆଶା କରାଯାଉଛି। ତେବେ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର କିଛି ଅଞ୍ଚଳ, ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍ ହୋଇପାରେ। ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଜୁନ୍ ପହିଲାରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଦେଶରେ ହାରାହାରି ବର୍ଷା 87 ସେଣ୍ଟିମିଟର ରହିବ। ବର୍ଷାଋତୁର ପ୍ରାରମ୍ଭିକ ସମୟରେ ଏଲ୍ନିନୋ ଅବସ୍ଥା ଦୁର୍ବଳ ହେବାର ସମ୍ଭାବନା ଅଛି। ସେ କହିଛନ୍ତି ଭଲ ବର୍ଷା କରାଉଥିବା ଲିନାନା ଅବସ୍ଥା ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ବିକଶିତ ହେବ। ସେ କହିଛନ୍ତି 1951 ମସିହାରୁ 2023 ମଧ୍ୟରେ ଉପଲବ୍ଧ ତଥ୍ୟରୁ ଏଲ୍ ନିନୋ ଅବସ୍ଥା ପରେ ଯେତେବେଳେ ଲା ନିନା ଅବସ୍ଥା ଆସିଥାଏ ସେତେବେଳେ ଭାରତରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେଉଥିବାର 9 ଥର ଦୃଷ୍ଟାନ୍ତ ରହିଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ମ୍ୟାଚ୍ରେ ମୋହନବାଗାନ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ମୋହନବାଗାନ ଦଳ କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ସିଟିକୁ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ଫଳରେ ଏଏଫ୍ସି ଚମ୍ପିୟନ୍ସ ଦ୍ୱିତୀୟ ଲିଗ୍ ପର୍ଯ୍ୟାୟକୁ ମୋହନବାଗାନ ଉନ୍ନୀତ ହୋଇଛି। ମୋହନବାଗାନ 22ଟି ମ୍ୟାଚ୍ ଖେଳି 48 ପଏଣ୍ଟ ହାସଲ କରିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 25 ରନ୍ରେ ପରାସ୍ତ କରିଛି। ବାଙ୍ଗାଲୋରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 3 ୱିକେଟ୍ ହରାଇ 287 ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 262 ରନ୍ ସଂଗ୍ରହ କରିଥିଲା। ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ସନ୍ଧ୍ୟା 7:30ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ 6ଟିରୁ 5ଟି ମ୍ୟାଚ୍ ଜିତି ଶୀର୍ଷରେ ଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ 5ଟିରୁ 4ଟି ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆଜି ମଧ୍ୟାହ୍ନ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32ରେ ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ଭାଦ ଅପରାହ୍ନ 4ଟାରେ ପ୍ରସାରଣ କରାଯିବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୌହାଟୀରେ ନିର୍ବାଚନ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି 2024 ଲୋକସଭା ନିର୍ବାଚନ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ତାମିଲନାଡୁରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଯାଜପୁର ଜିଲ୍ଲା ବାରବାଟୀ ପୋଲ ଉପରେ ଗତକାଲି ଏକ ବସ୍ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିବା ସହ 35ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 25 ରନ୍ରେ ପରାସ୍ତ କରିଛି। ସମ୍ବାଦ ଶେଷ ହେଲା।